ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ଦେଶର ବିଭିନ୍ନ ସ୍ଥାନରେ ଉତ୍ସାହର ସହ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ. ଆମେ ସମସ୍ତେ ଯୋଗକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ. ଆସନ୍ତା ମାସ 10 ତାରିଖରେ ଅନୁଷ୍ଠିତ ହେବ ଉତ୍ତରାଖଣ୍ଡ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ. କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ ନେଇ 3 ଜଣ ଏୟାର ଇଣ୍ଡିଆ ଅଧିକାରୀଙ୍କୁ ବହିଷ୍କାର କରିବା ପାଇଁ ନିର୍ଦ୍ଦେଶ ଦେଲେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ. ଏବଂ ଲିଡ୍ସରେ ଚାଲିଥିବା ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ଭାରତ 471 ରନ୍ରେ ଅଲ୍ଆଉଟ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବୃଦ୍ଧି ପାଉଥିବା ଚାପ, ଅଶାନ୍ତି ଏବଂ ଅସ୍ଥିରତା ମଧ୍ୟରେ ଯୋଗ ଶାନ୍ତିର ପଥ ପ୍ରଦାନ କରିଥାଏ. ଆନ୍ଧ୍ରପ୍ରଦେଶରେ ବିଶାଖାପଟ୍ଟନମ୍ଠାରେ 11ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି, ଜୀବନରେ ସନ୍ତୁଳନ ରକ୍ଷା କରିବାରେ ଏହା ବିଶେଷ ସହାୟକ ହୋଇଥାଏ. ଆଭ୍ୟନ୍ତରୀଣ ଶାନ୍ତି ବଜାୟ ରଖିବା ପାଇଁ ଯୋଗ ଦିବସକୁ ଏକ ମାର୍ଗ ଭାବେ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ବିଶ୍ୱ ସମ୍ପ୍ରଦାୟକୁ ଆହ୍ୱାନ ଦେଇଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ସମସ୍ତେ ମିଶି ଯୋଗକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା, ଯେଉଁ ଆନ୍ଦୋଳନ ବିଶ୍ୱକୁ ଶାନ୍ତି, ସ୍ୱାସ୍ଥ୍ୟ ଏବଂ ସମୃଦ୍ଧିକୁ ନେଇଯିବ ଏବଂ ଯୋଗାଭ୍ୟାସ କରି ମନୁଷ୍ୟ ସମସ୍ତ ଚାପରୁ ମୁକ୍ତି ପାଇବ.
हम सब मिलकर योग को एक जन आंदोलन बनाए, एक ऐसा आंदोलन जो विश्व को शांति, स्वास्थ्य और समरसता की ओर ले जाए, जहां हर व्यक्ति दिन की शुरुआत योग से करे और जीवन में संतुलन पाए, जहां हर समाज योग से जुड़े और तनाव से मुक्त हो, जहां योग मानवता को एक सूत्र में पिरोने का माध्यम बने और जहां योगा फॉर वन अर्थ वन हेल्थ एक वैश्विक संकल्प बन जाए.
ଯୋଗ କେବଳ ଏକ ବ୍ୟକ୍ତିଗତ ଅଭ୍ୟାସ ରହିବା ଉଚିତ ନୁହେଁ, ବରଂ ବିଶ୍ୱ ସହଭାଗିତାର ଏକ ମାଧ୍ୟମ ଭାବେ ବିକଶିତ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଯୋଗ ବିଶ୍ୱକୁ ସଂଘର୍ଷରୁ ସହଯୋଗ ଏବଂ ଚାପରୁ ସମାଧାନର ମାର୍ଗ ପ୍ରଦାନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଯୋଗ ବିଜ୍ଞାନ ଆଧୁନିକ ଗବେଷଣା ମାଧ୍ୟମରେ ବିଶ୍ୱସ୍ତରରେ ପ୍ରସାର କରିବାରେ ଭାରତର ପ୍ରୟାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସମସାମୟିକ ଚିକିତ୍ସା ପଦ୍ଧତିରେ ଏହା ବୈଜ୍ଞାନିକ ପ୍ରାସଙ୍ଗିକତା ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି. ନୂଆଦିଲ୍ଲୀ ଏମ୍ସର ଗବେଷଣା ନିଷ୍କର୍ଷକୁ ଆଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି, ହୃଦ୍ରୋଗ ଏବଂ ସ୍ନାୟୁଗତ ରୋଗର ଚିକିତ୍ସାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି. ମହିଳାଙ୍କ ସ୍ୱାସ୍ଥ୍ୟ ଓ ମାନସିକ ସୁସ୍ଥତାରେ ଯୋଗର ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ସେ କହିଛନ୍ତି. ବିଶାଖାପଟ୍ଟନମ୍ କାର୍ଯ୍ୟକ୍ରମରେ ପ୍ରାୟ 2,72,000 ଲୋକ ଅଂଶଗ୍ରହଣ କରିଥିଲେ. ଏଥିରେ 45 ମିନିଟ୍ର ଯୋଗ ଅଧିବେଶନ ଅନୁଷ୍ଠିତ ହୋଇଥିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗକୁ ମହିଳା ଏବଂ ଶିଶୁ କଲ୍ୟାଣ ନୀତିରେ ସାମିଲ କରିବା ପାଇଁ ଗୁରୁତ୍ୱାରୋପ କରିଛନ୍ତି. ଯୋଗ ସାରା ଦେଶରେ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ଏବଂ ଲୋକମାନଙ୍କ କଲ୍ୟାଣକୁ ବୃଦ୍ଧି କରିବାରେ ସହାୟକ ହୋଇଛି ବୋଲି କହିଛନ୍ତି. ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦି କହିଛନ୍ତି, ମହିଳା ଏବଂ ଶିଶୁ କଲ୍ୟାଣ ନୀତିରେ ଯୋଗକୁ ସାମିଲ କରିବା ଦ୍ୱାରା ସମଗ୍ର ଭାରତରେ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣ ବୃଦ୍ଧି ପାଇଛି. ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ଯୋଗ ଶରୀର, ମନ ଓ ଆତ୍ମା ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଏକ ଶକ୍ତିଶାଳୀ ଉପକରଣ ଭାବେ କାର୍ଯ୍ୟ କରେ. ବ୍ୟକ୍ତିବିଶେଷଙ୍କ ସାମଗ୍ରିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ଶ୍ରୀ ବିର୍ଲା କହିଛନ୍ତି. ସଂସଦ ପରିସରରେ 11ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ନେତୃତ୍ୱ ନେବା ଅବସରରେ ସେ ଏହା କହିଛନ୍ତି. ବିଶ୍ୱର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଲୋକ ଏହି ପ୍ରାଚୀନ ପରମ୍ପରାକୁ ଗ୍ରହଣ କରି ଯୋଗାଭ୍ୟାସ କରୁଛନ୍ତି. କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ନୂଆଦିଲ୍ଲୀର ପୁଷା ପରିସରରେ ସାମୂହିକ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଛନ୍ତି, ଯୋଗାଭ୍ୟାସ ଦ୍ୱାରା ସ୍ଥିର ଓ ସୁସ୍ଥ ଶରୀର ସହଜରେ ବଜାୟ ରଖିହୁଏ. ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ଚୌହାନ ସମସ୍ତଙ୍କୁ ଯୋଗକୁ ଏକ ରୀତି ଭାବରେ ନୁହେଁ ବରଂ ଏକ ନିୟମିତ ଅଭ୍ୟାସରେ ପରିଣତ କରିବାକୁ ଅନୁରୋଧ କରିଛନ୍ତି. ଚଣ୍ଡୀଗଡ଼ର ଡକ୍ଟର ଆମ୍ବେଦକର ହୋଟେଲ ପରିଚାଳନା ପ୍ରତିଷ୍ଠାନ ପକ୍ଷରୁ ଶୁକ୍ନା ହ୍ରଦ ଏବଂ ପ୍ରତିଷ୍ଠାନ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି. ଶୁକ୍ନା ହ୍ରଦରେ ଏକ ଆକର୍ଷଣୀୟ ଯୋଗ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ବିଭିନ୍ନ ଆସନ, ଶ୍ୱାସକ୍ରିୟା କୌଶଳ ପ୍ରଦର୍ଶନ କରାଯାଇଥିଲା. କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ତଥା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ ଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଯୋଗ କରିବା ଦ୍ୱାରା ଏହା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ କେତେ ଫଳପ୍ରଦ ହୋଇଥାଏ ତାହା ଉପରେ କେନ୍ଦ୍ରମନ୍ତ୍ରୀ କହିଥିଲେ। ଭାରତୀୟ ତଟରକ୍ଷୀ ବାହିନୀ ଦେଶର ଉପକୂଳ ଏବଂ ଦ୍ୱୀପାଞ୍ଚଳର 60ରୁ ଅଧିକ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛି। ସମସ୍ତ ଭାରତୀୟ ତଟରକ୍ଷୀ ବାହିନୀ ଅଞ୍ଚଳରେ ଏହି ଯୋଗାଭ୍ୟାସ ଅନୁଷ୍ଠିତ ହୋଇଥିଲା। ଏଥିରେ ଉତ୍ତର ପଶ୍ଚିମ କ୍ଷେତ୍ରର ଜଖାଓ, ମୁନ୍ଦ୍ରା, ବାଦିନାର, ଓଖା, ପିଭାଭବ, ସୁରତ, ଗାନ୍ଧୀନଗର ଏବଂ ପେରାଭଲ କେନ୍ଦ୍ରଗୁଡ଼ିକରେ ଯୋଗାଭ୍ୟାସ କରାଯାଇଥିଲା। ଏନ୍ସିସିର 9 ଲକ୍ଷରୁ ଉର୍ଦ୍ଧ୍ୱ କ୍ୟାଡେଟ୍ ମଧ୍ୟ ଏହି ସମନ୍ୱିତ ଯୋଗ ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି ଯୋଗ କାର୍ଯ୍ୟକ୍ରମଗୁଡ଼ିକ ଉତ୍ତର ଲେହଠାରୁ ଦକ୍ଷିଣ କନ୍ୟାକୁମାରୀ ପର୍ଯ୍ୟନ୍ତ ଆୟୋଜନ କରାଯାଇଛି। ରିୟାଦର ପ୍ରିନ୍ସ ଫୈସଲ ବିନ୍ ପହଦ ସ୍ପୋର୍ଟସ୍ ସିଟି ଷ୍ଟାଡିୟମ୍ଠାରେ ଭାରତୀୟ ଦୂତାବାସ ପକ୍ଷରୁ 11ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏଥିରେ ସାଉଦି ଆରବର 500ରୁ ଅଧିକ ବ୍ୟକ୍ତି ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମାନବ କଲ୍ୟାଣ ତଥା ବିଶ୍ୱ ସମନ୍ୱୟକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା। ଉତ୍ତରାଖଣ୍ଡ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସନ୍ତା ମାସ 10 ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ରାଜ୍ୟ ନିର୍ବାଚନ ଆୟୋଗ ସୁଶୀଲ କୁମାର କହିଛନ୍ତି ଆସନ୍ତା 25 ତାରିଖରେ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆସନ୍ତା 28 ତାରିଖରେ ଶେଷ ହେବ ବୋଲି ଶ୍ରୀ କୁମାର କହିଛନ୍ତି। କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିବା ନେଇ 3 ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିବାକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛି। ବିଳମ୍ବ ନ କରି ଏ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 10 ଦିନ ମଧ୍ୟରେ ଏ ସମ୍ପର୍କରେ ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ ଏୟାର ଇଣ୍ଡିଆକୁ କୁହାଯାଇଛି। ସୂଚନାଯୋଗ୍ୟ, ଏ ଅଧିକାରୀମାନେ ବିମାନ ଚଳାଚଳ ମାର୍ଗ ପ୍ରଣାଳୀରେ ସଠିକତା ଅବଲମ୍ବନ ନ କରିଥିବାରୁ ସେମାନଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ଇସ୍ରାଏଲ୍ ଏବଂ ଇରାନ୍ ମଧ୍ୟରେ ଚାଲିଥିବା ଯୁଦ୍ଧର 9ମ ଦିନରେ ଉଭୟ ପକ୍ଷରୁ ଆକ୍ରମଣ ଜାରି ରହିଛି। ଇସ୍ରାଏଲ୍ ଇରାନ୍ର ପରମାଣୁ ଭିତ୍ତିଭୂମି ଉପରେ ତା'ର ସାମରିକ ଆକ୍ରମଣ କରିଛି। ଇସ୍ରାଏଲ୍ ସେନା ପକ୍ଷରୁ କୁହାଯାଇଛି କେନ୍ଦ୍ରୀୟ ଇରାନ୍ରେ କ୍ଷେପଣାସ୍ତ୍ର ସଂରକ୍ଷଣ ଏବଂ ଭିତ୍ତିଭୂମି ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରାଯାଉଛି। ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଏହି ଆକ୍ରମଣରେ ଇରାନ୍ର ବରିଷ୍ଠ କମାଣ୍ଡର ସୟିଦ୍ ଇଜାଦି ପ୍ରାଣ ହରାଇଛନ୍ତି। ଇରାନ୍ ରାଷ୍ଟ୍ରାୟତ୍ତ ଗଣମାଧ୍ୟମ କହିଛି ଇସ୍ରାଏଲ୍ ପକ୍ଷରୁ ଗଣମାଧ୍ୟମ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରାଯାଉଛି। ଏହି ଆକ୍ରମଣରେ ହାଇଫାଠାରେ 23 ଜଣ ଆହତ ହୋଇଛନ୍ତି। ଅପରପକ୍ଷରେ ଇରାନ୍ ବୈଦେଶିକ ମନ୍ତ୍ରୀ ଆବାସ ଆରାଘୋଜି କହିଛନ୍ତି ତାଙ୍କ ଦେଶ କୂଟନୈତିକ ସ୍ତରରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛି। ତେବେ ଇସ୍ରାଏଲ୍ ପକ୍ଷରୁ ଆକ୍ରମଣ ବନ୍ଦ ହେଲେ ଏହି କଥାବାର୍ତ୍ତା ସମ୍ଭବ ହୋଇପାରିବ। ଇରାନ୍ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏହି ସଂଘର୍ଷରେ 430 ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ 3,500 ଜଣ ଆହତ ହୋଇଛନ୍ତି। ତେବେ ଇସ୍ରାଏଲ୍ କର୍ତ୍ତୃପକ୍ଷ କହିଛନ୍ତି ଇରାନ୍ର କ୍ଷେପଣାସ୍ତ୍ର ମାଡ଼ରେ ତାଙ୍କ ଦେଶର 24 ଜଣ ନାଗରିକ ପ୍ରାଣ ହରାଇଛନ୍ତି। ଇତିମଧ୍ୟରେ ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଆମେରିକା ରାଷ୍ଟ୍ରପତି ଆସନ୍ତା 15 ଦିନ ମଧ୍ୟରେ ଇସ୍ରାଏଲ୍ ଇରାନ୍ ସଂଘର୍ଷରେ ଆମେରିକା ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ କରିବ କି ନାହିଁ ବୋଲି ନିଷ୍ପତ୍ତି ନେବେ। ଖେଳ ଖବର, ଲିଡ୍ସରେ ଚାଲିଥିବା ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତ ସମସ୍ତ ୱିକେଟ୍ ହରାଇ 471 ରନ୍ ସଂଗ୍ରହ କରିଛି। ପ୍ରଥମ ଦିନରେ ଭାରତ ତା'ର ପ୍ରଥମ ଇନିଂସରେ 3 ୱିକେଟ୍ ହରାଇ 369 ରନ୍ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳର ଓପନର ଯଶସ୍ୱୀ ଜୟସ୍ୱାଲ ଏବଂ ଅଧିନାୟକ ଶୁଭମନ ଗିଲ୍ ତଥା ଉପ ଅଧିନାୟକ ରିଷଭ ପନ୍ଥଙ୍କ ଶତକ ବଳରେ ଭାରତ ଦୃଢ଼ ସ୍ଥିତିରେ ରହିଛି। ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟକ୍ସ ଏବଂ ଜୋ ଷ୍ଟ୍ରଙ୍ଗ 4 ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି। ରିଷଭ ପନ୍ଥ ତାଙ୍କ ଜୀବନର 7ମ ଶତକ ହାସଲ କରି ଭାରତୀୟ ୱିକେଟ୍ କିପର ମହେନ୍ଦ୍ର ସିଂ ଧୋନିଙ୍କ ସହ ସମକକ୍ଷ ହେବାର ଗୌରବ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ, ଦେଶର ବିଭିନ୍ନ ସ୍ଥାନରେ ଉତ୍ସାହର ସହ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ। ଆମେ ସମସ୍ତେ ଯୋଗକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଆସନ୍ତା ମାସ 10 ତାରିଖରେ ଅନୁଷ୍ଠିତ ହେବ ଉତ୍ତରାଖଣ୍ଡ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ ନେଇ 3 ଜଣ ଏୟାର ଇଣ୍ଡିଆ ଅଧିକାରୀଙ୍କୁ ବହିଷ୍କାର କରିବା ପାଇଁ ନିର୍ଦ୍ଦେଶ ଦେଲେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ଏବଂ ଲିଡ୍ସରେ ଚାଲିଥିବା ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ଭାରତ 471 ରନ୍ରେ ଅଲ୍ଆଉଟ୍। ସମ୍ବାଦ ଶେଷ ହେଲା।